स्वकर्थानामिव रजः स्वकर्थानामिव रजः सत्त्वाभ्यां सृष्टुपालकः सत्त्वाभ्यां सृष्टुपालकः चन्द्रिका विशदस्मेरैः सारुणापङ्गविक्षितैः स्वकर्थानामिव रजः सत्त्वाभ्यां सृष्टुपालकः
ृष्टुपालकः
चन्द्रिका विशदस्मरै स्वकर्थानिवरजः सत्त्वाभ्यां सृष्टुपालकः चन्द्रिका विशदस्मरै सारुणापाङ्गविक्षितैः चन्द्रिका विशदस्मेरैः ज्योत्स्ना परिनिर्मल हसद्वारा स अरुण अपाङ्ग विक्षितैः ताङ्क अरुणवर्ण नेत्रर स्वच्छ दृष्टिपात द्वारा शोकार्थानां ତାଙ୍କ ନିଜ ଭକ୍ତଙ୍କ ମନୋବାସନାର ଇବ ଯେପରି ରଜ ସତ୍ୱାଭ୍ୟାମ ସତ୍ୱ ଏବଂ ରଜଗୁଣ ଦ୍ୱାରା ସ୍ରଷ୍ଟୃପାଳକ ସ୍ରଷ୍ଟ ଏବଂ ପାଳନକର୍ତ୍ତା ଶୁକର ଅନୁବାଦ ସେହି ବିଷ୍ଣୁମୂର୍ତ୍ତିଗଣ ଜ୍ୟୋତ୍ସ୍ନା ପରି ନିର୍ମଳ ହସ ଦ୍ୱାରା ଏବଂ ଅରୁଣବର୍ଣ୍ଣ ନେତ୍ରର ଦୃଷ୍ଟିପାତ ଦ୍ୱାରା ଯେପରି ସତ୍ୱ ଏବଂ ରଜଗୁଣ ମାଧ୍ୟମରେ ସେମାନଙ୍କ ଭକ୍ତମାନଙ୍କର ବାସନା ସୃଷ୍ଟି କରୁଥିଲେ ଏବଂ ପାଳନ କରୁଥିଲେ ଭାବାର୍ଥ କୁହାଯାଉଛି ସେହି ବିଷ୍ଣୁମୂର୍ତ୍ତିଗଣ ସେମାନଙ୍କର ପୂର୍ଣ୍ଣଚନ୍ଦ୍ର ପରି ଶ୍ରେୟ କୈରବଚନ୍ଦ୍ରିକା ବିତରଣମ୍ ନିର୍ମଳ ଦୃଷ୍ଟିପାତ ଏବଂ ହାସ୍ୟ ଦ୍ୱାରା ଭକ୍ତମାନଙ୍କୁ ଆଶୀର୍ବାଦ କରୁଥିଲେ ପାଳନକର୍ତ୍ତା ରୂପେ ସେମାନେ ନିଜ ଭକ୍ତମାନଙ୍କ ପ୍ରତି ଦୃଷ୍ଟିପାତ କରୁଥିଲେ ଆଲିଙ୍ଗନ କରୁଥିଲେ ଏବଂ ନିଜ ହସ ଦ୍ୱାରା ପାଳନ କରୁଥିଲେ ସେମାନଙ୍କ ସତ୍ୟଗୁଣ ସଦୃଶ ହସ ଦ୍ୱାରା ଭକ୍ତମାନଙ୍କର ସମସ୍ତ ବାସନା ସୃଷ୍ଟି କରୁଥିଲେ ପ୍ରକୃତରେ ଏହି ଶ୍ଳୋକରେ ରଜ ଶବ୍ଦର ଅର୍ଥ କାମ ନୁହେଁ ଏହା ହେଉଛି ପ୍ରେମ ଜଡ଼ ଜଗତରେ ରଜଗୁଣ ହେଉଛି କାମ କିନ୍ତୁ ଚିତ୍ ଜଗତରେ ତାହା ପ୍ରେମ ଅଟେ ଜଡ଼ ଜଗତରେ ପ୍ରେମ ରଜ ଏବଂ ତମଗୁଣ ଦ୍ୱାରା କଳୁଷିତ କିନ୍ତୁ ଶୁଦ୍ଧ ସତ୍ୟରେ ଭକ୍ତମାନଙ୍କୁ ଯେଉଁ ପ୍ରେମ ପାଳନ କରେ ତାହା ଚିନ୍ମୟ ଅଟେ ସ୍ୱକର୍ଥାନାମ ଶବ୍ଦର ଅର୍ଥ ମହତ୍ ବାସନା ଏହି ଶ୍ଳୋକରେ ଉଲ୍ଲେଖ କରାହୋଇଛି ଯେ ଭଗବାନ ଶ୍ରୀ ବିଷ୍ଣୁଙ୍କର ଦୃଷ୍ଟିପାତ ଭକ୍ତମାନଙ୍କର ବାସନା ସୃଷ୍ଟି କରେ ଶୁଦ୍ଧ ଭକ୍ତଙ୍କର କିନ୍ତୁ ବାସନା ନଥାଏ ତେଣୁ ସନାତନ ଗୋସ୍ୱାମୀ ମନ୍ତବ୍ୟ କରିଛନ୍ତି ଯାହାଙ୍କର ଚେତନା ଶ୍ରୀକୃଷ୍ଣଙ୍କଠାରେ ସ୍ଥିର ହୋଇଛି ତାଙ୍କର ସମସ୍ତ ବାସନା ଇତିମଧ୍ୟରେ ପୂର୍ଣ୍ଣ ହୋଇଯାଇଛି ଭଗବାନଙ୍କର ତିର୍ଯ୍ୟକ ଦୃଷ୍ଟିପାତ ଭକ୍ତଙ୍କ ହୃଦୟରେ ଭଗବାନ ଏବଂ ଭଗବତ ଭକ୍ତି ସମ୍ବନ୍ଧୀୟ ବିଚିତ୍ର ବାସନା ଉତ୍ପନ୍ନ କରେ ଜଡ଼ ଜଗତର ବାସନା ରଜ ଏବଂ ତମଗୁଣରୁ ଉତ୍ପନ୍ନ ହୁଏ କିନ୍ତୁ ଚିତ୍ ଜଗତରେ ବାସନାରୁ ବିଭିନ୍ନ ନିତ୍ୟ ଚିନ୍ମୟ ସେବାର ଉଦୟ ହୁଏ ତେଣୁ ସ୍ୱକର୍ଥାନାମ ଶବ୍ଦର ଅର୍ଥ ଶ୍ରୀକୃଷ୍ଣଙ୍କ ସେବା ଆଗ୍ରହ ବୃନ୍ଦାବନରେ ଗୋଟିଏ ସ୍ଥାନ ଥିଲା ଯେଉଁଠାରେ କି କୌଣସି ମନ୍ଦିର ନଥିଲା କିନ୍ତୁ ଜଣେ ଭକ୍ତ ଚାହିଁଲେ ଏଠାରେ ଭଗବାନଙ୍କର ଏକ ମନ୍ଦିର ହେଉ ଏବଂ ତାଙ୍କର ପ୍ରେମମୟୀ ସେବା ହେଉ ତେଣୁ ଏକଦା ଯାହା ଏକ ଶୂନ୍ୟ ସ୍ଥାନ ଥିଲା ତାହା ଆଜି ଏକ ତୀର୍ଥ ସ୍ଥାନରେ ପରିଣତ ହୋଇଛି ଭକ୍ତଙ୍କ ବାସନା ଏହିପରି ଅଟେ नमो पुष्पादाय कृष्ण पृष्ठाय भूतले सुमते वसुदंद स्वामी नामने नम सद्भक्त मणि मणिपुर द्वाय च प्रभुपाद लसद्वाणी प्रचार निरताय ते हरे कृष्ण। अजी रविवार संडे पर कार्यक्रम आरंभ हो ता पूर्व आम आज भागवत कथा विषम कह तेणु ये भगवान कुमार लीलार अंतिम यहाँ हूँ अंतिम लीला भगवान कुमार बयसर ये लीलाटी पांच वर्ष सांग बाक मैंने यू षष्ठ वर्ष आलोचना करेंगे तेणु ये गोटे वर्ष जो बीतीगला कौन पर गोटे वर्ष कुआड़े गला ना ब्रह्मा चोरी कर भगवान संग बाक मान एवं बत्सा मान नहीं तेणु जत जत सी रखिक आसे गुंफारे गोटे त्रुटि बीती जाइए आ भितर गोटे वर्ष हो गला गोटे वर्ष काल भगवान से लीला जो भाई चलता से चलिए जी संख्यक गोवत्सा थे जी संख्यक बाड़क थे सब से संख्यक हिसाब से भगवान लीला चलती तेणु ब्रह्मा जत आश्चर्य हो गले केमी यहाँ है जो मान रखिक आसती से पीछे आसिले कि यही भाव चिंता करूला बेले सी आ ठीक भाव में ये कम कर साउंड कहीं भल हो घूम शब्द हो हरे कृष्ण ठीक है बैटरी चार्ज कर देना संडे प्रोग्राम हुआ तेणु ये जो भगवान जो देखले ब्रह्मा को कृपा कले ब्रह्मा जदि अपराध करते किंतु से अपराध ग्रहण कले ना आम से दिन कहते आम विभिन्न प्रकार रही अपराध रही सेवा अपराध जो सेवा अपराध पर प्रभुपाद महाराज कहते अंत पक्षे जड़े भगवद गीतार गोटे अध्याय पाठ करे तेणु भगवान अपराध ग्रहण करती ना तेणु भगवान ब्रह्मा को प्रति कृपा करेणु भगवान वर्तमान ब्रह्मा दर्शन कले भगवान जदि न चाहिए आम दर्शन कर भगवान दर्शन करूँ आम दर्शन करूचे सृष्टि आरंभ से कथा वर्णना कर तेणु भगवान वर्तमान ब्रह्मा को प्रकृत जो रही प्रकृत कथा सेटा को देखले कौन देखले ना से प्रकृत भगवान विस्तार चतुर्भुज समस्त चतुर्भुज धारण कर शंख चक्र गदा पद्म धारण कर विभिन्न प्रकार अलंकार धारण कर दर्शन करोकर कौन चंद्रिका विशद स्नेही भगवान कि सुंदर रूप रही चंद्रिका चंद्र जो भाव सुंदर से भाव भगवान तांकर स्मरई स्मित हास्य करुछन्ति भगवान भगवान सब हास्य सब कौन सब आनंदमय ना तेणु सब हास्य स्मित हास्य करते सब जो कह जाए ना आनंद चिन्मय रस सदुज्वल विग्रह जो स्मिता हास्य सब करती कौन अच्छे से सब कौट ब्रह्म संहिता ना ना स्मिता हास्यटा कौन अच्छे स्मिता हास्य सब भगवान सब स्मिता हास्य करती तेणु कारण भगवान हूँ सब प्रकृत आनंदमय तेणु से केवल दुख तर आसब ना दुख केवल ना चाहिए मत दुख करने दुख करें जो भाव सूर्य ସୂର୍ଯ୍ୟଲୋକରେ ଯଦି ସୂର୍ଯ୍ୟଦେବ ଚାହିଁବେ ଟିକେ ଅନ୍ଧକାର ଟିକେ ଦେଖିବା କେମିତି ଅନ୍ଧକାର, ସେ ଦେଖିପାରିବେ ନାହିଁ। ଯେତେବେଳେ ସୂର୍ଯ୍ୟ ଆସିଯାଉଛନ୍ତି ଅନ୍ଧକାର ଲୁଚି ଯାଉଛି। ସେଇଭଳି ଭାବରେ ଭଗବାନ ହେଉଛନ୍ତି ଆନନ୍ଦମୟ ସଚ୍ଚିଦାନନ୍ଦ ମନ ଘନ, ତେଣୁ ସିଏ ଭଗବାନ କେବେ ହେଲେ ନିରାନନ୍ଦ ବା ଦୁଃଖ ପ୍ରାପ୍ତ ହୋଇପାରିବେ ନାହିଁ। ଆମେ ଯେଉଁ ଶରୀରଟି ପାଇଛେ ଠିକ୍ ବିପରୀତ ଶରୀର ପ୍ରାପ୍ତ ହୋଇଛେ, ଇଏ ହେଉଛି ଅସତ୍ ଅଚିତ ଏବଂ ନିରାନନ୍ଦମୟ ଶରୀର। ତେଣୁ ଆମେ ଆନନ୍ଦ ଖୋଜି ବୁଲୁଛେ, ଆନନ୍ଦ ଖୋଜି ବୁଲୁଛେ, କାରଣ ଆମେ ସ୍ୱରୂପତଃ ଆନନ୍ଦମୟ, ଆନନ୍ଦମୟ ଭ୍ୟାସାତ୍। ବେଦାନ୍ତ ସୂତ୍ର ବର୍ଣ୍ଣନା କରାଯାଇଛି ଜୀବକୁ ଆନନ୍ଦମୟ ଭ୍ୟାସାତ୍ ବୋଲି କୁହାଯାଉଛି। ଭଗବାନ ମଧ୍ୟ ସେଭଳି ଭାବରେ ଆନନ୍ଦମୟ, ତେଣୁ ଯେହେତୁ ଆମେ ଆନନ୍ଦମୟ ଆମେ ଖୋଜୁଛେ ଆନନ୍ଦ କେଉଁଠି ଅଛି, ଭୌତିକ ଜଗତରେ ଖୋଜି ବୁଲୁଛେ ଆନନ୍ଦ। କିନ୍ତୁ ଆନନ୍ଦ ଖୋଜି ଖୋଜି ଆମେ ପ୍ରକୃତରେ ଦୁଃଖ ହିଁ ପ୍ରାପ୍ତ ହେଉଛେ। ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବତେ, ଭୌତିକ ଜଗତରେ ଯେଉଁ ଆନନ୍ଦ ଖୋଜି ବୁଲୁଛନ୍ତି ଲୋକମାନେ, ଏଇ ସଂସ୍ପର୍ଶ ବା ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ସେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ସେଇଟା ପ୍ରକୃତରେ ଭୌତିକ ଜଗତଟା ହେଉଛି ଦୁଃଖାଳୟମ। ଦୁଃଖାଳୟମ କହିଲେ ସବୁବେଳେ ଦୁଃଖ ହିଁ ମିଳୁଛି ଏଠି। ତେଣୁ ଏଠି ଯଦି ଆମେ ଆନନ୍ଦ ଖୋଜି ବୁଲିବା ତାହେଲେ ଆନନ୍ଦ ମିଳିବ ନାହିଁ। ତେଣୁ ପ୍ରକୃତରେ ଆନନ୍ଦ ଯଦି ଆମେ ଜଣେ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଭଗବାନଙ୍କ ଶରଣରେ ଗଲେ ହିଁ ସେ ଆନନ୍ଦ ପ୍ରାପ୍ତ ହେବେ। ରମନ୍ତେ ଯୋଗିନୋ ଅନନ୍ତେ ସତ୍ୟାନନ୍ଦ ଚିଦାତ୍ମନି ଇତି ରାମ ପଦେ ନାସୁ ପରମ ବ୍ରହ୍ମ ଅଭିଧୀୟତେ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ପ୍ରକୃତ ଆନନ୍ଦ ଭଗବାନ ପାଖରେ ହିଁ ରହିଛି। ଭଗବାନ ସବୁବେଳେ ସେଥିପାଇଁ ସ୍ମିତ ହାସ୍ୟ ଚନ୍ଦ୍ରିକା ବିଶଦ ସ୍ମେରେଇ, ଚନ୍ଦ୍ର ଭଳି ଉଜ୍ଜଳ ଏବଂ ଶ୍ରେୟ ଚନ୍ଦ୍ରିକା ବିତରଣ, ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ ଯେଉଁ କୁହାଯାଇଛି, ଏ ଭଗବାନଙ୍କର ଯେଉଁମାନେ ଭଗବାନ ପ୍ରାପ୍ତ ହେବେ ସେମାନେ ସେହିଭଳି ଆନନ୍ଦ ପ୍ରାପ୍ତ ହେବେ। ଶ୍ରେୟ ଚନ୍ଦ୍ରିକା କୈରବ ଚନ୍ଦ୍ରିକା ବିତରଣ, ଯେମିତି ଗ୍ରୀଷ୍ମ ଦିନ ଆସିଗଲା ବର୍ତ୍ତମାନ, ବହୁତ ଉତ୍ତାପ ହେବ, ତେଣୁ ଉତ୍ତାପରେ ଯେତେବେଳେ ଦଗ୍ଧ ହୋଇକରି ତପ୍ତ ହେଉଥିବେ, କେତେ ଜଣ ଲୋକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି, ମଝି ମଝିରେ ଆଂଶୁଘାତ ହୋଇଯାଉଛି, ଅଂଶୁଘାତ ଅଧିକ ତାପ ହୋଇଗଲେ ଲୋକ ମୃତ୍ୟୁବରଣ କରିଯାଉଛନ୍ତି। ତେଣୁ ସେଇ ଖରାଦିନର ଯେଉଁ ଗ୍ରୀଷ୍ମ ରହିଛି ସେହି ସମୟରେ ଯେତେବେଳେ ସନ୍ଧ୍ୟାବେଳେ ରାତିରେ ଚନ୍ଦ୍ରର ଶୀତଳ କିରଣ ଜଣେ ପ୍ରାପ୍ତ ହୁଅନ୍ତି, ସେତେବେଳେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଭଗବାନ ସେଇଭଳି ଭାବରେ ସେ ଆନନ୍ଦ ବିତରଣ କରୁଛନ୍ତି। ଚନ୍ଦ୍ରିକା ବିଶଦ ସ୍ମେରେଇ ମାନେ ସ୍ମିତ ହାସ୍ୟ କରୁଛନ୍ତି, ଭଗବାନଙ୍କ ହାସ୍ୟରେ ଯେଉଁ ରହିଛି ହାସ୍ୟ ଦ୍ୱାରା କ'ଣ କରୁଛନ୍ତି ନା ସାରୁଣା ପାଙ୍ଗ ବିକ୍ଷିତେଇ କଟାକ୍ଷ ପ୍ରଦାନ କରୁଛନ୍ତି, ତାଙ୍କର ଭକ୍ତମାନଙ୍କୁ ପ୍ରତି କଟାକ୍ଷପାତ କରୁଛନ୍ତି। ତେଣୁ ଭଗବାନଙ୍କର ଚକ୍ଷୁ ମାଧ୍ୟମରେ ସେ କେବଳ ଯେ ଦର୍ଶନ କରନ୍ତି ତା ନୁହଁ, ଭଗବାନଙ୍କର ଯେକୌଣସି ଅଙ୍ଗ ଯେକୌଣସି କାର୍ଯ୍ୟ କରିପାରିବ। କ'ଣ ସେଇଟା ଅଙ୍ଗାନି ଯଶ ସକଳେ ଇନ୍ଦ୍ରିୟବୃତ୍ତି ମାନନ୍ତି ପଶ୍ୟନ୍ତି ପାଆନ୍ତି କଳୟନ୍ତି ଚିରଂ ଜଗାନ୍ତି ଆନନ୍ଦ ଚିନ୍ମୟ ସଦୁ ଜଳ ବିଗ୍ରହସ୍ୟ ଗୋବିନ୍ଦ ମହାଦିପୁରୁଷଂ ତମଂ ଭଜାମି। ଭଗବାନ ଯେକୌଣସି ଅଙ୍ଗ ଦ୍ୱାରା ଯେକୌଣସି କାର୍ଯ୍ୟ କରିପାରନ୍ତି, ତେଣୁ ତାଙ୍କର ଚକ୍ଷୁ ମାଧ୍ୟମରେ ତାଙ୍କର ଦର୍ଶନ ମାଧ୍ୟମରେ ସେ ଭୌତିକ ଜଗତ ସୃଷ୍ଟି କରନ୍ତି। ଭୌତିକ ଜଗତ ଯେଉଁ ରହିଛି ଚିତ୍ ଜଗତରେ ଭଗବାନ ରହିଛନ୍ତି କାରଣନ୍ଦକ ସାହି ବିଷ୍ଣୁ, ସେ କେବଳ ଇକ୍ଷଣ କରିବା ମାତ୍ରକେ କେବଳ ଚକ୍ଷୁ ଚାହିଁଦେଲେ ଚକ୍ଷୁ ଦ୍ୱାରା ଇକ୍ଷଣ କରିବା ମାତ୍ରକେ ଏ ମହତ୍ତ୍ୱର ସୃଷ୍ଟି ହେଉଛି, ଭୌତିକ ଜଗତ ସୃଷ୍ଟି ଆରମ୍ଭ ହେଉଛି। କେବଳ ଇକ୍ଷଣ ମାଧ୍ୟମରେ ସେ ସୃଷ୍ଟି କରୁଛନ୍ତି, ଭଗବାନଙ୍କର ଚକ୍ଷୁ ଦ୍ୱାରା ଏ ସବୁକିଛି କାର୍ଯ୍ୟ କରିପାରିବେ, ଭଗବାନଙ୍କ ନିଶ୍ୱାସ ଦ୍ୱାରା ଏ ଭୌତିକ ଏ କ'ଣ ଏସବୁ ସୃଷ୍ଟି ହେଇଛି, ଶାସ୍ତ୍ର ସୃଷ୍ଟି ହେଇଛନ୍ତି। ଯେସେକ ନିଶ୍ୱସିତ ମେଧାତ୍ ଋଗ୍ବେଦ ସାମବେଦ ଯଦୁର୍ବେଦ, ଭଗବାନଙ୍କ ନିଶ୍ୱାସରୁ ଆମ ନିଶ୍ୱାସ କହିଲେ ଖାଲି ପବନ ଆସୁଛି, କିନ୍ତୁ ଭଗବାନଙ୍କର ନିଶ୍ୱାସରୁ ସବୁକିଛି ସୃଷ୍ଟି ହୋଇପାରିବ, ଶାସ୍ତ୍ର ସୃଷ୍ଟି ହୋଇପାରୁଛି, ଭୌତିକ ଜଗତ ସୃଷ୍ଟି ହେଉଛି, ସବୁକିଛି ତାଙ୍କ ନିଶ୍ୱାସରେ ସୃଷ୍ଟି ହେଉଛି। ତେଣୁ ଯେକୌଣସି ଅଙ୍ଗର ଦ୍ୱାରା ଭଗବାନ ଯେକୌଣସି କାର୍ଯ୍ୟ କରିପାରନ୍ତି। ତେଣୁ ବିଶେଷ ଭାବରେ ଭଗବାନଙ୍କର ଯେଉଁ ମୁଖପଦ୍ମ ରହିଛି, ମୁଖପଦ୍ମ ମୁଖ ମଧ୍ୟ ପଦ୍ମଭଳି ସୁନ୍ଦର ଦେଖିବା ପାଇଁ, ଏବଂ ନେତ୍ର ମଧ୍ୟ ସେହିଭଳି ଭାବରେ ଭଗବାନଙ୍କର ଚକ୍ଷୁ, ସେହିଭଳି ଭାବରେ ପଦ୍ମନୟନ। କୁନ୍ତିଦେବୀ ତାଙ୍କ ସ୍ତୁତି ସେ କଥା କହିଛନ୍ତି, ନମଃ ପଙ୍କଜ ନାଭାୟ ନମଃ ପଙ୍କଜ ମାଳିନେ ନମଃ ପଙ୍କଜ ନେତ୍ରାୟ ନମସ୍ତେ ପଙ୍କଜାଙ୍ଗ୍ରେ। ଭଗବାନଙ୍କର ଏତେ ସୌନ୍ଦର୍ଯ୍ୟ ରହିଛି, ସେ ସୌନ୍ଦର୍ଯ୍ୟର ତୁଳନା ନାହିଁ। ସମର୍ଥ ଭଗବାନ ତତ୍ତ୍ୱ ତାଙ୍କ ସହିତ କି ସମାନ ହୋଇପାରିବେ ନାହିଁ, କି ତାଙ୍କର ଉର୍ଦ୍ଧ୍ୱ କଥା କ'ଣ କହିବା। କିନ୍ତୁ ଭୌତିକ ଜଗତରେ ଯେଉଁ ସବୁଠାରୁ ଶ୍ରେଷ୍ଠ ରହିଛି ସୌନ୍ଦର୍ଯ୍ୟରେ, ପଦ୍ମ ସହିତ ତୁଳନା କରାଯାଉଛି। ଭଗବାନଙ୍କର ନାଭି ପଦ୍ମ ଭଳି, ନମ ପଙ୍କଜ ନାଭାୟ ନମ ପଙ୍କଜ ମାଳିନୀ, ଭଗବାନ ପଦ୍ମ ଫୁଲର ମାଳ ଧାରଣ କରିଥାନ୍ତି। ନମ ପଙ୍କଜ ନେତ୍ରାୟ, ଭଗବାନଙ୍କର ପାଦ ଚକ୍ଷୁ ପଦ୍ମ ଭଳି ସୁନ୍ଦର ଦେଖିବା ପାଇଁ, ଏବଂ ନମସ୍ତେ ପଙ୍କଜାଙ୍ଗ୍ରେ, ଭଗବାନଙ୍କର ଅଙ୍ଘ୍ରି ଭଗବାନ ପାଦ ମଧ୍ୟ ପଦ୍ମ ଭଳି ପାଦ ପଦ୍ମ। ତେଣୁ ଭଗବାନଙ୍କର ଏ ଯେଉଁ ମୁଖ ମାଧ୍ୟମରେ ଯେଉଁ ରହିଛନ୍ତି, ନେତ୍ର ରହିଛନ୍ତି, ଏଥିରେ ସେ ଇକ୍ଷିତ କରୁଛନ୍ତି, ହାସ୍ମିତ ହାସ୍ୟ କରି ଯେତେବେଳେ କଟାକ୍ଷପାତ କରୁଛନ୍ତି, ସେଇ ସେ ତାଦ୍ୱାରା କ'ଣ ହେଉଛି ନା, ସ୍ୱକାର୍ଥା ନା ମିବ ରଜ ସତ୍ୱାଭ୍ୟାଂ ସୃଷ୍ଟୁପାଳକ ସ୍ୱକାନାମ ସ୍ୱକାର୍ଥା। ସ୍ୱ କହିଲେ ଭଗବାନଙ୍କର ନିଜ ଜନ, ସ୍ୱକାର୍ଥା ଭଗବାନଙ୍କର କେହି ନିଜ ନୁହନ୍ତି, କେହି ପର ନୁହନ୍ତି, ଭଗବତ ଗୀତାରେ ଭଗବାନ କହିଲେ। ଭଗବାନ କହିଲେ, ସମୂହଂ ସର୍ବଭୂତେଷୁ ନାମେ ଦୋଷୋସ୍ତିନ ପ୍ରିୟ ଯେ ଭଜନ୍ତି ତୁମାମ ଭକ୍ତ୍ୟା ମୈତେ ତେଷୁ ଚାପ୍ୟହମ୍। ଭଗବାନଙ୍କର ସମସ୍ତଙ୍କ ପ୍ରତି ସମାନ, ଏହି ପ୍ରଶ୍ନଟି ପଚାରିବେ ପରୀକ୍ଷିତ ମହାରାଜ ପଚାରିବେ, ଭଗବାନ ତ ସମସ୍ତଙ୍କ ପ୍ରତି ସମାନ, ପୁଣି ବିଷମ କେମିତି ଆଚରଣ କରୁଛନ୍ତି। ଷଷ୍ଠ ସ୍କନ୍ଧରେ ଯେତେବେଳେ ପରୀକ୍ଷିତ ମହାରାଜ ଶ୍ରବଣ କଲେ ଯେ ଭଗବାନ ଇନ୍ଦ୍ରଙ୍କ ପକ୍ଷ ନେଇ ଅସୁରମାନଙ୍କୁ ହତ୍ୟା କରୁଛନ୍ତି, ଯେଭଳି ଭାବରେ ବୃତ୍ରାସୁର ଯେତେବେଳେ ଆସିଥିଲେ, ସେହି ସମୟରେ ଦେବତାମାନେ ଭୟ କରିଗଲେ, ଯେତେ ତାଙ୍କର ଅସ୍ତ୍ର ଥିଲା ସବୁ ଅସ୍ତ୍ର ଛାଡ଼ିଲେ ତାକୁ ହତ୍ୟା କରିବା ପାଇଁ, କିନ୍ତୁ ବୃତ୍ରାସୁର ସେସବୁ ଅସ୍ତ୍ରକୁ ନେଇ ଗିଳିଦେଲା। ତେଣୁ ଦେବତାମାନେ ଭଗବାନଙ୍କ ଶରଣ ଗଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନ ଆବିର୍ଭାବ ହେଲେ, ଆବିର୍ଭାବ ହେଇ କହିଲେ, ଠିକ ଅଛି, ଯେଉଁମାନେ ଭଗବାନଙ୍କୁ ଦର୍ଶନ କରନ୍ତି ତାଙ୍କର ଆଉ କୌଣସି ଇଚ୍ଛା ନଥାଏ। ଏଠି କୁହାହେଉଛି ନା, ସ୍ୱକାର୍ଥା ନା ମିବ ରଜ ସତ୍ୟଭାଙ୍ଗ ସୃଷ୍ଟିପାଳକ, ଭଗବାନଙ୍କୁ ଯେଉଁମାନେ ଦର୍ଶନ କରନ୍ତି ତାଙ୍କର ଆଉ କୌଣସି ଇଚ୍ଛା ନଥାଏ, ତାଙ୍କ ସବୁ ଇଚ୍ଛା ପୂରଣ ହୋଇଯାଇଥାଏ। ଯେଭଳି ଭାବରେ ଧ୍ରୁବ ମହାରାଜଙ୍କର ଇଚ୍ଛା ଥିଲା ବିରାଟ ବଡ଼ ରାଜ୍ୟ, କିନ୍ତୁ ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ ସେତେବେଳେ ତାଙ୍କର ସବୁ କାମନା ପୂରଣ ହୋଇଗଲା। ହରିଭକ୍ତି ସୁଧୋଦୟରେ ବର୍ଣ୍ଣନା କରାଯାଇଛି, ପ୍ରହ୍ଲାଦ ଧ୍ରୁବ ମହାରାଜ କହୁଛନ୍ତି, ପ୍ରଭୁ ତାନା ବିଳାସୀ ତପସି ସ୍ଥିତୋହମ୍ ତ୍ୱାଂ ପ୍ରାପ୍ତବାନ ଦେବ ମୁନୀନ୍ଦ୍ର ଗୁହ୍ୟମ୍ କାଚଂ ବିଚିହ୍ନନ୍ ଅପି ଦିବ୍ୟ ରତ୍ନ ସ୍ୱାମୀ କୃତାର୍ଥସ୍ମିଂ ବରଂ ନ ଯାଚେ। ପ୍ରଭୁ ମୁଁ କିଛି ସ୍ଥାନ ଅଭିଳାଷ କରିଥିଲି, ସ୍ଥାନାଭିଳାଷୀ ତପସୀ, ସେଥିପାଇଁ ମୁଁ ତପସ୍ୟା କରିଥିଲି, ଅବଶ୍ୟ ବେଶୀ ଦିନ ତପସ୍ୟା କରିନାହାନ୍ତି, ଛଅ ମାସରେ ଭଗବାନ ପ୍ରାପ୍ତ ହୋଇଗଲେ। ତେଣୁ ଭଗବାନ ପ୍ରାପ୍ତ ହୋଇ ସେ ଏକଥା କହୁଛନ୍ତି, ତ୍ୱାଂ ପ୍ରାପ୍ତବାନ, ପାଞ୍ଚ ବର୍ଷ ବାଳକ, ପାଞ୍ଚ ବର୍ଷ ଛଅ ମାସରେ ଭଗବାନ ପ୍ରାପ୍ତ ହୋଇଗଲେ, ଦେବ ମୁନୀନ୍ଦ୍ର ଗୁହ୍ୟମ୍ ଦେବତାମାନେ ପ୍ରାପ୍ତ ହୋଇପାରୁନାହାନ୍ତି, ଶ୍ରେଷ୍ଠ ମୁନିମାନେ ଯାହାକୁ ପ୍ରାପ୍ତ ହୋଇପାରୁନାହାନ୍ତି, ତାଙ୍କୁ ମୁଁ ଆପଣଙ୍କୁ ପ୍ରାପ୍ତ ହେଲି। ତେଣୁ ବର୍ତ୍ତମାନ ଧ୍ରୁବଙ୍କର ଅନୁଭବ କ'ଣ, ସେ କହୁଛନ୍ତି, ପ୍ରଭୁ କାଚଂ ବିଚିହ୍ନନ୍, ମୁଁ କେତେ ଖଣ୍ଡ କାଚର ଅନ୍ୱେଷଣ ଆସିଥିଲି, କେତେ ଖଣ୍ଡ କାଚ, କାଚର କିଛି ମୂଲ୍ୟ ନାହିଁ, ବିଶେଷ ଭାବରେ ଯଦି କାଚ ଭାଙ୍ଗିଗଲା ତାହେଲେ କେମିତି ତାକୁ ଡିସ୍ପୋଜ୍ କରିବା ସେଇଟା ଚିନ୍ତା ହୋଇଯିବ, କେଉଁଠି ପକାଇବା ସେଇଟାକୁ, ଗୋଡ଼ରେ ପଶିଲେ କଣ୍ଟା ରକ୍ତ ବାହାରିବ, କାଚଙ୍କ ବିଚ୍ଛିନ୍ନ, ସେ କାଚର କ'ଣ ମୂଲ୍ୟ ରହିଛି, କାଚଟା ଭାଙ୍ଗି ଯାଉଛି, ଯେଉଁପଟେ ଠିକ୍ ଅଛି କାଚ ତା'ର ଅବଶ୍ୟ ବହୁତ ମୂଲ୍ୟ ରହିଛି, କିନ୍ତୁ ତଥାପି କାଚର ତୁଳନାରେ ଯେଉଁ ଦିବ୍ୟ ରତ୍ନ ଯଦି ପ୍ରାପ୍ତ ହେବ ଜଣେ ତାହେଲେ ସେ କାଚର କ'ଣ ମୂଲ୍ୟ ରହିବ, କାଚଂ ବିଚ୍ଛିନ୍ନ ଅପି ଦିବ୍ୟ ରତ୍ନ ସ୍ୱାମୀ କୃତାର୍ଥସ୍ମିଂ ବରଂ ନ ଯାଏ, ପ୍ରଭୁ ମୁଁ କୃତାର୍ଥ ହୋଇଯାଇଛି, ମୋର ବର୍ତ୍ତମାନ ଆଉ ବର କୌଣସି ଆବଶ୍ୟକତା ନାହିଁ। ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କର, ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ କୌଣସି କାମନା ନଥାଏ, ଶୁଦ୍ଧ ଭକ୍ତଙ୍କର କାମନା ମଧ୍ୟ ଶୁଦ୍ଧ ହୋଇଯାଇଥାଏ। ଯେଭଳି ଭାବରେ ବର୍ଣ୍ଣନା କରାଯାଇଛି ଭାଗବତଙ୍କ ଗୋଟେ ଶ୍ଳୋକ ଅଛନ୍ତି ପଞ୍ଚମ ସ୍କନ୍ଧରେ, ଏଇଟାକୁ କହିଛନ୍ତି ଚାରି କୁମାର, ସେ କହୁଛନ୍ତି ଯେ ଯତ୍ ପାଦ ପଙ୍କଜ ରଜ, ଯତ୍ ପାଦ ପଙ୍କଜ କଳାସ ବିଳାସ ଭକ୍ତିଆ କର୍ମାଶୟଂ ଗତିତମ ଉଦ୍ଗତନ୍ତି ସନ୍ତୋ ତଦ୍ୱନ୍ୟ ରିକ୍ତ ମତେ ଓ ଯତ ବିରୁଦ୍ଧ ଶ୍ରୋତା ଗଣସ୍ତମରଣଂ ଭଜ ବାସୁଦେବଂ। ଏ ଚାରି କୁମାର କହୁଛନ୍ତି ଭାଗବତମ ଚତୁର୍ଥ ସ୍କନ୍ଧରେ, ପୃଥ୍ୱୀ ମହାରାଜ କହୁଛନ୍ତି, ପୃଥ୍ୱୀ ମହାରାଜ ମଧ୍ୟ ଜଣେ ଭଗବାନଙ୍କର ଅବତାର, ତେଣୁ ପୃଥ୍ୱୀ ମହାରାଜଙ୍କ ପାଖରେ ଆସି ଚାରି କୁମାର ଆସି ପହଞ୍ଚିଲେ ସେ ସବୁ ତାଙ୍କୁ ଜ୍ଞାନ ଉପଦେଶ ଦେଇଛନ୍ତି। ଭଗବାନଙ୍କର କ'ଣ ଜ୍ଞାନ ଆବଶ୍ୟକତା ରହିଛି, ତଥାପି ଭଗବାନ ଯାଇକରି ପାଠ ପଢ଼ୁଛନ୍ତି, ଗୁରୁ ଗ୍ରହଣ କରୁଛନ୍ତି। ସେହିଭଳି ଭାବରେ ପୃଥ୍ୱୀ ମହାରାଜ ହେଉଛନ୍ତି ଭଗବାନଙ୍କର ଅବତାର, ତାଙ୍କର କୌଣସି ସବୁକିଛି ସବୁକିଛି ଜ୍ଞାନ ରହିଛି, ଐଶ୍ୱର୍ଯ୍ୟଶ ସମଗ୍ର ବୀର୍ଯ୍ୟଶ ଯଶସ ଶ୍ରେୟ ଜ୍ଞାନ ବୈରାଗ୍ୟ ସବୁକିଛି ଜ୍ଞାନ ତାଙ୍କ ପାଖରେ ରହିଛି, କିନ୍ତୁ ତଥାପି ଯେତେବେଳେ ଚାରି କୁମାର ଆସୁଛନ୍ତି ତାଙ୍କୁ ସେ ପ୍ରଣାମ କରି ତାଙ୍କୁ ଜ୍ଞାନ ଜ୍ଞାନ ପଚାରୁଛନ୍ତି, ଜ୍ଞାନ ତଦ୍ଭିଧି ପ୍ରଣିପାତନ ପରିପ୍ରଶ୍ନ ସେ ଉପଦେଖନ୍ତି, ଜ୍ଞାନ ଜ୍ଞାନ ପାଇଁ ତାଙ୍କୁ ପ୍ରାର୍ଥନା କରୁଛନ୍ତି। ତେଣୁ ସେ ଏଇ ଶ୍ଳୋକଟି କହିଛନ୍ତି, ଯେଉଁମାନେ ଏ ଭକ୍ତି ସମସ୍ତ ସୁନ୍ଦର ଆସିବ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଯତ୍ ପାଦ ପଙ୍କଜ ରଜ, ଯତ୍ ପାଦ ପଙ୍କଜ ପଳାସ ବିଳାସ ଭକ୍ତିଆ, ଯେଉଁମାନେ ଭଗବାନଙ୍କର ବ୍ରହ୍ମ ଧ୍ୟାନ କରୁଛନ୍ତି ରିକ୍ତ ମତେ ବୋଲି କୁହାଯାଉ ସେମାନଙ୍କୁ, ସେମାନେ ବ୍ରହ୍ମ ଧ୍ୟାନ କରି ତାଙ୍କର ଯେଉଁ ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ତାକୁ ସେଟାକୁ ସେମାନେ ଛେଦନ କରିପାରୁନାହାନ୍ତି, ସଂସାର ବୃକ୍ଷର ଗୋଟେ ପତ୍ରଟିକୁ ମଧ୍ୟ ଛେଦନ କରିପାରୁନାହାନ୍ତି ବ୍ରହ୍ମଚିନ୍ତନ କରି, ବରଂ ଯଦିଓ ବହୁତ କଷ୍ଟ ସ୍ୱୀକାର କରି ସେମାନେ ବ୍ରହ୍ମ ସ୍ତରକୁ ଉନ୍ନୀତ ହୁଅନ୍ତି କିନ୍ତୁ ସେଠାରୁ ମଧ୍ୟ ତାଙ୍କର ପତନ ହୋଇଯାଏ। କିନ୍ତୁ ଅନ୍ୟପକ୍ଷରେ ଯେଉଁମାନେ ଭଗବାନ ଭକ୍ତ, ଯେଉଁମାନେ ଭଗବାନଙ୍କ ପାଦ ପଙ୍କଜ ପଳାସ ବିଳାସ ଭକ୍ତିଆ, ଅତି ସୁନ୍ଦର ଭଗବାନଙ୍କ ଯେଉଁ ପାଦପଦ୍ମ ରହିଛି ସେଇ ପାଦପଦ୍ମ ପ୍ରତି ଯେଉଁମାନେ ଭକ୍ତ ଭକ୍ତି କରୁଛନ୍ତି, କର୍ମାଶୟଂ ଗତିତମ ମୁଦ୍ଗ୍ରଥନ୍ତି, ଯେଉଁ କର୍ମବନ୍ଧନ ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଦ୍ୱାରା, ଏଇ କର୍ମ ଯାହା କର୍ମବନ୍ଧନରେ ସେମାନେ ପୀଡ଼ିତ ହୋଇକି ରହୁଛନ୍ତି ସେଇଟାକୁ ଛେଦନ କରିଦେବ। ଉଦ୍ଗ୍ରଥନ୍ତି ସନ୍ତୋ, ଯେଉଁମାନେ ସନ୍ତ ମାନେ ଭଗବାନ ଭକ୍ତ ତାଙ୍କର କର୍ମବନ୍ଧନ ଛେଦନ ହୋଇଯାଏ, କିନ୍ତୁ କର୍ମାଶୟ ଉଦ୍ଗ୍ରଥନ୍ତି ସନ୍ତ ତଦ୍ୱନ ରିକ୍ତ ମତୟୋ, କିନ୍ତୁ ତଦ୍ୱତ୍ ନ, ସେଭଳି ଯେଉଁମାନେ ରିକ୍ତ ମତୟୋ ଯେଉଁମାନେ ବ୍ରହ୍ମ ଧାରଣା କରନ୍ତି ବ୍ରହ୍ମଚିନ୍ତନ କରନ୍ତି ତାଙ୍କର କିଛି ହେଇପାରେ ନାହିଁ ସେଭଳି। ତୀବ୍ର ଶ୍ରୋତା ଗଣ ସ୍ମରଣଂ ଭଜ ବାସୁଦେବଂ, ଶ୍ରୋତାଗଣ ଯେମିତି ନଦୀର ସ୍ରୋତ ରହିଛି, ନଦୀର ସ୍ରୋତ ତାକୁ ବନ୍ଦ କରିହେବ ନାହିଁ, କିନ୍ତୁ ଯଦି ଜଣେ ଭଗବାନ ବାସୁଦେବଙ୍କର ଭଜନ କରିବେ ତାହେଲେ ସେ ସ୍ରୋତ କୁଆଡ଼େ ଯିବ। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି ଏ କଥାଟି, ଯେମିତି ନଦୀ ଯାଇକରି ପଡ଼ୁଛି ସମୁଦ୍ରରେ ପଡ଼ୁଛି, ସମୁଦ୍ରରେ ପଡ଼ୁଛି, ସମୁଦ୍ର ଯେତେବେଳେ ଜୁଆର ଆସୁଛି ସେଇ ସମୟରେ ନଦୀର ଜୁଆରଟା, ନଦୀର ଯେଉଁ ଢେଉ ଅଛି ସେ ସବୁ ଛପି ଯାଉଛି, ସମୁଦ୍ର ଢେଉ ଦେଖାଯାଉଛି ନଦୀର ଢେଉ। ସେଭଳି ଭାବରେ ଏ ସ୍ୱକାର୍ଥାନାମ ଏବ ରଜ ସତ୍ତ୍ୱାଭ୍ୟାମ ସୃଷ୍ଟି ପାଳକ, ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କର ଯେଉଁ ଆତ୍ମେନ୍ଦ୍ରିୟ ପ୍ରୀତି ବାଞ୍ଛା ତାର ବୋଲି କାମ, ଯେଉଁ ନିଜର ଇନ୍ଦ୍ରିୟ ତୃପ୍ତି ଆଉ ସେଟା ଆସେ ନାହିଁ, ସେଇଟା କୁଆଡ଼େ ହଜିଯାଏ। କ'ଣ ତାଙ୍କର ବାସନା ଆସେ ନା ଭଗବାନଙ୍କର ଆତ୍ମେନ୍ଦ୍ରିୟ ପ୍ରୀତି ବାଞ୍ଛା ତାର ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରୀତି ବାଞ୍ଛା ଭଗବାନ କେମିତି ପ୍ରୀତ କରିବା, ନିଜ ଶରୀର ପ୍ରତି ଆଉ ଚିନ୍ତା ନାହିଁ, କଷ୍ଟ ହେଉଛି ଏସବୁ ଚିନ୍ତା ନାହିଁ, ଭଗବାନଙ୍କ ସେବାରେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦରେ ନିଜର ଇନ୍ଦ୍ରିୟ ତୃପ୍ତିକତା ସେମାନେ ଭୁଲି ଯାଆନ୍ତି। ତେଣୁ ସ୍ୱକାର୍ଥାନାମ ଏବ ରଜ ସତ୍ତ୍ୱାଭ୍ୟାମ ସୃଷ୍ଟି ପାଳକ, ତେଣୁ ଯେଉଁମାନେ ଭଗବାନଙ୍କର ନିଜ ଜନ, ଆମେ କହିଲେ ଭଗବାନଙ୍କର କେହି ପର ନୁହନ୍ତି ବା କେହି କିଏ ନିଜର ନୁହନ୍ତି, ସମସ୍ତେ ଭଗବାନଙ୍କ ସମାନ, ସମ୍ମୋହଂ ସର୍ବଭୂତେଷୁ, ଭଗବାନ ସମସ୍ତଙ୍କ ସମାନ। କିନ୍ତୁ ଶବ୍ଦ ବ୍ୟବହାର କଲାଗଲା, ତୁ ଶବ୍ଦ ବ୍ୟବହାର କରାଗଲା, ଯେ ଭଜନ୍ତି ତୁମା ଭକ୍ତା ମୈ ତେଷୁ ଚାପ୍ୟହଂ, ଯେଉଁମାନେ ଭଗବାନଙ୍କ ଭଜନ କରନ୍ତି ସେମାନଙ୍କୁ ଭଗବାନ କେବେ ଭୁଲି ଯାଆନ୍ତି ନାହିଁ, କି ଭଗବାନ ମଧ୍ୟ ତାଙ୍କୁ କେବଳ ସେମାନେ ମଧ୍ୟ ଭଗବାନ ଭୁଲନ୍ତି ନାହିଁ, ଭଗବାନ ମଧ୍ୟ ତାଙ୍କୁ ଭୁଲନ୍ତି ନାହିଁ। ତେଣୁ ଏ ଯେଉଁ ଯେମିତି ଉଦାହରଣ ଦିଆଯାଏ କ'ଣ କଳ୍ପବୃକ୍ଷ, କଳ୍ପବୃକ୍ଷର ତାକୁ ଯିଏ କାଟିଦେଲେ ମଧ୍ୟ ସେ ତା'ର ତା ପାଇଁ ତା'ର ଯେଉଁ ଯଦି ତା'ର କିଛି ଆବଶ୍ୟକତା ରହିଛି ସେଇଟା ପୂରଣ କରନ୍ତି କଳ୍ପବୃକ୍ଷ। ତେଣୁ କଳ୍ପବୃକ୍ଷର ତା'ର କେହି କ'ଣ ମିତ୍ର ବା କେହି ଶତ୍ରୁ ନାହାନ୍ତି, ଯିଏ ଯିବେ କଳ୍ପବୃକ୍ଷର ଆଶ୍ରୟ ନେବେ ସେ ତାହା ଯାହା ଚାହିଁବେ ତାହା ପ୍ରାପ୍ତ ହୋଇଯିବେ। ସେହିଭଳି ଭାବରେ ଭଗବାନ ହେଉଛନ୍ତି କଳ୍ପବୃକ୍ଷ, ସେଥିପାଇଁ କୁହାଗଲା ଯେ ଭଜନ୍ତି ଭଗବାନଙ୍କ ଶରଣରେ ଯେଉଁମାନେ ଆସିବେ ଭଗବାନ ତାଙ୍କର କାମନା ପୂରଣ କରିବେ। ତେଣୁ ଭଗବାନ ତାଙ୍କର ଭକ୍ତମାନଙ୍କୁ ସବୁକିଛି ପ୍ରଦାନ କରିଦିଅନ୍ତି, ସାଲୋକ୍ୟ ସାଷ୍ଠି ସାମୀପ୍ୟ ସାରୂପ୍ୟେକ ତୁମ ପ୍ୟୁତ ଦିୟମାନ ନା ଗୃହନ୍ତି ବିନା ମତ ସେବନ ଜନା। ଯେଉଁ ମୁକ୍ତି ଅଛି ପାଞ୍ଚ ପ୍ରକାର ମୁକ୍ତି ରହିଛି, ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି। ତେଣୁ ସାଲୋକ୍ୟ କହିଲେ ଭଗବାନ ଯେଉଁ ଲୋକରେ ଅଛନ୍ତି ସେଇ ଲୋକରେ ବାସ କରିବା, ଏ ସାଲୋକ୍ୟ ମୁକ୍ତି। ଭଗବାନ ଏ ରୂପ ଏଇଠି ଦେଖା ହେଉଥିଲେ ଆମେ ସେଦିନ ମହାରାଜ କହୁଥିଲେ, ସାରୂପ୍ୟ ଯେଉଁ ଭଗବାନଙ୍କ ରୂପ ରହିଛି ଯେଉଁମାନେ ମୁକ୍ତିପ୍ରାପ୍ତ ହୋଇଯିବେ ସେହି ରୂପ ପ୍ରାପ୍ତ ହୋଇଯିବେ ସାରୂପ୍ୟ। କିନ୍ତୁ ଭଗବାନଙ୍କ ରୂପ ଆଉ ତାଙ୍କ ଭକ୍ତଙ୍କ ରୂପ ଭିତରେ ତଫାତ୍ ହେଉଛି, ଭଗବାନ କୌସ୍ତୁଭମଣି ଧାରଣ କରନ୍ତି, ଭଗବାନଙ୍କର ବକ୍ଷ ଦେଶରେ ଶିବସ୍ୱ ଚିହ୍ନ ରହିଛି, ଏତିକି ତଫାତ୍, ନହେଲେ ଆଉ କେହି ଜାଣିହେବ ନାହିଁ। ତେଣୁ ରୂପ ଭଗବାନଙ୍କ ରୂପ ଭଳି ରୂପ ସେମାନେ ପ୍ରାପ୍ତ ହୋଇଯିବେ। ସାଲୋକ୍ୟ ସାରୂପ୍ୟ ସାମୀପ୍ୟ ଭଗବାନ ନିକଟରେ ସେମାନେ ବାସ କରିବେ, ସାମୀପ୍ୟ ମୁକ୍ତି। ଏବଂ ଶାସ୍ତି ଭଗବାନ ଭଳି ଶକ୍ତି ସେମାନେ ପ୍ରାପ୍ତ ହେବେ। ଏବଂ ଆଉ ଗୋଟେ ହେଉଛି ସାଯୁଜ୍ୟ ମୁକ୍ତି, ଭଗବାନଙ୍କ ସହିତ ଶରୀରରେ ଲୀନ ହୋଇଯିବେ ବା ବ୍ରହ୍ମରେ ଲୀନ ହୋଇଯିବେ, ଏ ସାଯୁଜ୍ୟ ମୁକ୍ତି। ତେଣୁ ଭଗବାନ ତାଙ୍କର ଭକ୍ତମାନଙ୍କୁ ପ୍ରଦାନ କଲେ ମଧ୍ୟ ସେମାନେ ଗ୍ରହଣ କରନ୍ତି ନାହିଁ, ବିନା ଭଗବାନଙ୍କର ସେବାରେ ସେମାନେ ଏତେ। ପ୍ରହ୍ଲାଦ ମହାରାଜ ଯେତେବେଳେ ଭଗବାନ ପଚାରିଲେ ନୃସିଂହଦେବ, ପ୍ରହ୍ଲାଦ ତୁମେ କିଛି ବର ଗୁଣିଶ ମୋଠାରୁ କିଛି ବର ଗ୍ରହଣ କର, ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି, ପ୍ରଭୁ ଯେଉଁ ଭକ୍ତ ତା'ର ଭକ୍ତି ବଦଳରେ ଆପଣଙ୍କଠାରୁ କିଛି କାମନା କରନ୍ତି ସିଏ ନିଶ୍ଚିନ୍ତ ଭାବରେ ଭକ୍ତ ନୁହଁ, ସେ ହେଉଛନ୍ତି ବଣିକ, ସେ ହେଉଛନ୍ତି ବ୍ୟବସାୟୀ। ତେଣୁ ବ୍ୟବସାୟ ଅନେକ କରୁଛନ୍ତି, ବ୍ୟବସାୟରେ ଅମ୍ବାନୀ ସହିତ କେହି ସମାନ ହୋଇପାରୁନାହାନ୍ତି, ଟେଲିକମ୍ରେ ଏଭଳି ସବୁ ଇଏ କରୁଛନ୍ତି ବ୍ୟବସାୟରେ। କିନ୍ତୁ ବ୍ୟବସାୟ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ କିଛି ଚାହାନ୍ତି ନାହିଁ, ତାଙ୍କ ଭକ୍ତି ବଦଳରେ ଏଇଟା ମୋତେ ଦିଅ ପ୍ରଭୁ, ମୁଁ ଆପଣଙ୍କୁ ପୂଜା କଲି କିଛି ଦିଅ, ଯେଉଁ କହନ୍ତି ସେମାନେ ହେଉଛନ୍ତି, ତାଙ୍କୁ କ'ଣ କୁହାଯିବ, ସେମାନେ ହେଉଛନ୍ତି ସ୍ୱୀକୃତି ନ, ନିଶ୍ଚିନ୍ତ ଭାବେ ତାଙ୍କ ସ୍ୱୀକୃତି ରହିଛି, ଭଗବାନ କିଛି ମାଗୁଛନ୍ତି ଚତୁର୍ବିଧା ଭଜନ୍ତି ମାଂ ଜନା ସୁକୃତି ଅର୍ଜୁନ। ଭଗବାନ ଯେଉଁମାନେ ମାଗନ୍ତି କିଛି ମଧ୍ୟ ସେମାନେ ମଧ୍ୟ ସୁକୃତିବାନ, କିନ୍ତୁ ଭଗବାନଙ୍କୁ ଯେଉଁମାନେ ମାଗନ୍ତି ଏବଂ ଦେବତାମାନଙ୍କୁ ମାଗନ୍ତି ତା ଭିତରେ ତଫାତ୍ ହେଉଛି ଏତିକି। ଦେବତାମାନଙ୍କୁ ଯେଉଁମାନେ ମାଗନ୍ତି କାମେ ସ୍ତୀର୍ଥ ଜ୍ଞାନ ପ୍ରପଦ୍ୟନ୍ତି ଅନ୍ୟ ଦେବତା, ଅନ୍ୟ ଦେବତାମାନଙ୍କ ପାଖରେ ଶରଣ ପଶନ୍ତି, ପ୍ରଭୁ ହେ ବ୍ରହ୍ମଦେବ, ହେ ଶିବଜୀ, ହେ ମା ଦୁର୍ଗା, ମୋତେ ଏହା ଏହା ଦିଅ, ଏଇଭଳି ଭାବରେ ମାଗନ୍ତି, ଭୌତିକ କାମନା କରନ୍ତି। ତାଙ୍କର କାମର ବିଭିନ୍ନ ପ୍ରକାର କାମନା ଥିବାରୁ ତାଙ୍କର ଜ୍ଞାନଟି ନଷ୍ଟ ହୋଇଯାଇଛି, ତେଣୁ ସେମାନେ ବିଭିନ୍ନ ଦେବତାମାନଙ୍କ ଶରଣରେ ଯାଆନ୍ତି। କିନ୍ତୁ ସେଇଟା ହେଉଛି ଅନ୍ତର୍ଭୁତ ଫଳଂ ତେଷା, ସେ ଯେଉଁ ଫଳ ପ୍ରାପ୍ତ ହୁଅନ୍ତି ସେ ଫଳଟା ତା'ର ଅନ୍ତ ରହିଛି। କିନ୍ତୁ ଭଗବାନଙ୍କୁ ଯଦି କିଛି କାମନା ମାଗିଲେ ଯାହା କିଛି ରହିଛି, ଯେମିତି ଆମେ ଦେଖିଲେ ଧ୍ରୁବ ମହାରାଜ, ଧ୍ରୁବ ମହାରାଜଙ୍କର ସେ ଚାହିଁଥିଲେ ବିରାଟ ବଡ଼ ରାଜ୍ୟ, କିନ୍ତୁ ଭଗବାନଙ୍କ ଶରଣରେ ଯାଇଥିଲେ, ତେଣୁ ଯେତେବେଳେ ଭଗବାନ ପ୍ରାପ୍ତ ହୋଇଗଲେ ତାଙ୍କର ସେ କାମନା ପୂର୍ଣ୍ଣ ହୋଇଗଲା, ଆଉ ସେ ଆବଶ୍ୟକତା ରହିଲା ନାହିଁ, ନିଜକୁ ଧିକାର କଲେ କାହିଁକି ମୁଁ କାମନା କଲି ବୋଲି ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ଭାଗବତମରେ। ଯାହା ହଉ, ତେଣୁ ଭଗବାନଙ୍କ ଭକ୍ତମାନଙ୍କର ଯେଉଁ କାମନା ଯାହା ହୁଏ, ରଜ ସତ୍ୱଭାନ ଷଷ୍ଠ ପାଳକ ସ୍ୱକାର୍ଥାନ ଭିବ ରଜ ସତ୍ୱ, ଭୌତିକ ଜଗତରେ ରଜ ସତ୍ୱ ରହିଛି, ରଜଗୁଣ ଲାଲ ସାରୁଣା ସାରୁଣା ପାଙ୍ଗ, ଆର୍ ରଜଗୁଣର ଯେଉଁ କଲର୍ ବା ଯେଉଁ ରହିଛି ବର୍ଣ୍ଣ ସେଇଟା ହେଉଛି ଲାଲ, ସତ୍ୱଗୁଣର ହଳଦିଆ, ତମଗୁଣର ନୀଳ ନୀଳ ଆକାଶ, ଆକାଶଟା ହେଉଛି ତମଗୁଣ। ତେଣୁ ଭଗବାନ ଯେଉଁ ଅରୁଣ ପାଙ୍ଗ ଲାଲ ଚକ୍ଷୁ ରହିଛି, ଭଗବାନଙ୍କର ଲାଲ ରଙ୍ଗ ରହିଛି, ଲାଲିମା ରହିଛି, ଏ ରଜଗୁଣ ଇଏ ରଜ କେଉଁ ରଙ୍ଗ ରଜ ନା, ଏ ଭୌତିକ ଜଗତ ରଜ ନୁହଁ, ଇଏ ହେଉଛି ଭଗବାନ ପ୍ରତି ପ୍ରେମର ନିଦର୍ଶନ। ତେଣୁ ଭଗବାନଙ୍କର ପ୍ରତି ଭକ୍ତମାନେ କେମିତି ସେବା କରିବେ, ତାଙ୍କର ଏକମାତ୍ର ଅଭିଳାଷ ହେଉଛି ସେଇଟା, କିନ୍ତୁ ଭଗବାନଙ୍କୁ ପ୍ରୀତି କରିବେ ଗୋପୀମାନେ ଯେଉଁଭଳି ଭାବରେ, ତାଙ୍କର କିଛି କାମନା ନଥିଲା ସେଥିପାଇଁ ଭଗବାନ ହାର ମାନିଲେ। ଭଗବାନ ଭଗବତ ଗୀତାରେ ପ୍ରତିଜ୍ଞା କରିଥିଲେ, ଯିଏ ଯଥା ମାଙ୍କ ପ୍ରପଦ୍ୟନ୍ତେ ତାଙ୍କ ସଦୈବ ଭଜାମ୍ୟହମ୍, ଯିଏ ମୋର ଯେଉଁଭଳି ଭାବରେ ଭଜନ କରିବ ମୁଁ ତାକୁ ସେଇଭଳି ଭାବରେ ପୁରସ୍କୃତ କରିବି। କିନ୍ତୁ ଗୋପୀମାନଙ୍କୁ ତାଙ୍କୁ କିଛି ଦେବା ପାଇଁ ତାଙ୍କ ପାଖରେ ନାହିଁ କିଛି, କାରଣ ଗୋପୀମାନେ ତ କିଛି କାମନା କରୁନାହାନ୍ତି, ସେ କ'ଣ ଦେବେ। ତେଣୁ ଗୋପୀମାନଙ୍କ ପାଖରେ ତାଙ୍କର ଷ୍ଟେଟମେଣ୍ଟ ବଦଳିଗଲା, ତାଙ୍କ ଯେଉଁ ପ୍ରତିଜ୍ଞା କରିଥିଲେ ସେଇଟା ସେ ହାର ମାନିଲେ। ଦଶମ ସ୍କନ୍ଧ 32 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, ରାସଲୀଳାରେ ଏସବୁ କଥା ଆସୁଛି। ସେ କହୁଛନ୍ତି ଗୋପୀମାନେ, ନ ପାର ଏହଂ ନିରବଧ୍ୟ ସଂଯୁଜା ସ୍ୱସାଧୁ କୃତ୍ୟା ବିବୁଧାଯୁଷା ବିଭ ଯା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମ୍ବୃଶ୍ୟ ତଦ୍ଭ ପ୍ରତିଜାତ ସାଧୁନା। ଭଗବାନ କହିଲେ, ନ ପାର ଏହଂ, ମୁଁ ତମର ଋଣକୁ ଶୁଝିପାରୁନାହିଁ, ଋଣ ଛାଡ଼ କର ନହେଲେ ମୁଁ ଶୁଝିପାରିବି ନାହିଁ, କାହିଁକି ନା ନିରବଧ୍ୟ ସଂଯୁଜା, ତମେ ମୋ ସହିତ ସବୁବେଳ ପାଇଁ ମୋ ସହିତ ଯୁକ୍ତ ହୋଇକି ରହିଛ, ସବୁକିଛି ତ୍ୟାଗ କରି ସର୍ବଧର୍ମାନ ପରିତ୍ୟଜ୍ୟ, କିନ୍ତୁ ମୁଁ ସେଭଳି କରିପାରିବି ନାହିଁ। ଭଗବାନ ତ ସମସ୍ତଙ୍କର ସେ ସମସ୍ତଙ୍କୁ ତ୍ୟାଗ କରିବେ, ଜଣେ ଭକ୍ତ ପାଇବା ପାଇଁ ସବୁଠୁ ତ୍ୟାଗ କରିବେ କି, ସେ ସମସ୍ତଙ୍କୁ ଗ୍ରହଣ କରିବେ, ତାଙ୍କର ପିତା, ତାଙ୍କର ମାତା, ତାଙ୍କର ପତ୍ନୀ, ତାଙ୍କର ପ୍ରେମିକା, ତାଙ୍କର ଭକ୍ତ, ତାଙ୍କର ଦାସ୍ୟ, ତାଙ୍କର ସଖା, ତାଙ୍କର ଏଇଭଳି ଭାବରେ ଭଗବାନଙ୍କ ସମସ୍ତେ, କିନ୍ତୁ ଗୋପୀମାନେ ସମସ୍ତଙ୍କୁ ତ୍ୟାଗ କରିଦେଲେ, ତେଣୁ ଗୋପୀମାନଙ୍କ ପାଖରେ ଋଣୀ ରହିଗଲେ ଭଗବାନ। ନ ପାର ଏହଂ ନିରବଧ୍ୟ ସଂଯୁତା ସ୍ୱସାଧୁ କୃତ୍ୟ ବିବୁଧା ଉଷା ବିଭ, ତମେ ଯେଉଁ ସାଧୁ କୃତ୍ୟ କରିଛ, ମୋର ଶରଣରେ ଯାଇଛ, ତାର ବଦଳରେ ବିବୁଧା ଉଷା ବିଭ, ଦେବତାମାନଙ୍କର ଆୟୁଷ ପ୍ରାପ୍ତ ହେଲେ ମଧ୍ୟ ମୁଁ ତାର ଋଣ ଶୁଝିପାରିବି ନାହିଁ। ଯା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳା, ଯିଏ ମୋର ଭଜନ କରିବା ପାଇଁ ସବୁକିଛି ଦୁର୍ଜର ତ୍ୟାଗ କରିହେବ ନାହିଁ, गृह श्रृंखला को त्याग कर देइछंती संबृश्य सबकि त्याग कर देइछंती तद्वत से भली मु करि परबि नाही सो साधु तद्वत विविधा सा विवाह जहाँ माँ भजन दुर्जर गृह श्रृंखला संबृश्य तद्व प्रतियाद साधुना तेणु तुम्हें जो मोर सेवा कल से ही तुम फल एति की मुझे प्रदान कर आ किसी अधिक मुझे ना मोर सेवा करते से तार फल आ कि ना भक्ति हूँ ये भक्ति साध्य एवं साधन दुईटा जिनस रही सब अन्य जो सब मार्ग रही कर्म मार्ग विभिन्न प्रकार यज्ञ रही यज्ञ हूँ साधन साधन कले साध्य वस्तु जो प्राप्त हवा से उन्नत लोक को जीवा से भाई भाव जो मैंने ज्ञान मार्ग में ज्ञान साधन करती ज्ञान मार्ग में सिद्धि जदि प्राप्त हे से कौन ब्रह्म ब्रह्म को प्राप्त है मुक्ति मुक्ति से प्राप्त हे से भाव अष्टांग योग जो साधन करेंगे अष्टांग योग साधन कले फल कौन प्राप्त हे से ना योग सिद्धि रही सब सिद्धि सिद्धि प्राप्त हे साध्य एवं साधन भितर तफात रही किंतु भक्ति गोटे एभरी वस्तु से दुईटाक कार्य कर साध्यर कार्य कर साधन कार्य कर आम भक्ति करूचे भगवान प्राप्त हो गले भक्ति छाड़द ना भगवान प्राप्त हेल्ला पर भक्ति करवा वेद पूर्ण बोले जत मुक्त महाजन पर करे सदा नाम संकीर्तन तेणु जो मैंने मुक्त महाजन से मैंने भगवान के नाम कीर्तन कर जो मैंने बद्ध बद्ध जीव से भगवान नाम कीर्तन कर हरे कृष्णा 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 हरे 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 राम 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 ये भक्ति होती ये बड़ी वस्तु साध्य साधन दुईटा एक वस्तु होती भक्ति तेणु भक्ति रे आम जब सिद्धि प्राप्त हो भक्ति करवानी ता नुह सिद्धि प्राप्त है से भक्ति करवा प्रभुपाद महाराज उदाहरण दिखती कंचा आंब पाचिला आंब बर्तमान कंचा आंब समय आसीगला किंतु जो पाचि जाए से आंबटा बहुत रसाल हो जाए से भाव भक्ति से भाव में साध्य साधन भक्ति जितने सिद्ध भक्ति जन कर सिद्ध हो भक्ति हूँ से भाव में से आनंद प्राप्त हे आनंद बोधि वर्धनम तेणु प्रभुपाद महाराज ये जो उदाहरण देखते वृंदावन गोटे रही गोटे स्थान था जोटा कौन सी मंदिर ना यहाँ हूँ कौ मंदिर मंदिर ये आम इक आ पूर्व श्लोक मत से कहते तमाल दुख कथा कही इस्कन इस्कन मंदिर कथा कौन भगवान प्रभुपाद महाराज इस्कन मंदिर आप वृंदावन तमाल वृक्ष रही तमाल वृक्ष कथा पूर्व श्लोक कही ये श्लोक कौन से कथा जे से स्थानी प्रभुपाद महाराज चाहिए ये गोटे मंदिर हो मंदिर हो गला आम गुरुदेव से चाहिए ये मंदिर हम कल्पना अच्छी आम आत्मनिवेदन महाराज से कहते सत्य संकल्प भगवान हो सत्य संकल्प ये जहाँ चाहिए ताे तेणु से भाव भक्त मैंने भक्त मान कामना से पूरण करती आमर महाराज चाहती विराट बड़ मंदिर पश्चिम ओडिशा ये मंदिर नाव कल्पना कर तेणु से कल्पना केमी आसला ना यो कार्थानाम रज सत्ताभाम सृष्टुपाड़क से जो डीजेआर से जो इच्छा सीटा भगवान प्रीतिपाई से इच्छाटी भगवान जाग्रत करती भगवान इच्छा सीटा भगवान आ भक्त मान इच्छा भितर कौन तफात न थाए बद्धजीव मुक्त जीव जो तफात होटा बद्धजीव भगवान जहाँ चाहती ना सीटा से चाहे तफात रही किंतु मुक्त जीव कहले भगवान जहाँ इच्छा भक्त से इच्छा कौन सी तफात नहीं तादरे भगवान रामजी चाहूँ से सत्य संकल्प सीए रामजी जहाँ चाहिए भगवान जहाँ चाहिए ता कौन हो पार ना कि सत्य संकल्प शक्ति रही जहाँ चाहिए ता हम तेणु तांकर इच्छा को ତାଙ୍କର ଭକ୍ତମାନଙ୍କ ପାଖରେ ପରିପ୍ରକାଶ ହୁଏ ସେଇଟା ରଜ ସତ୍ୟାଭ୍ୟାମ ରଜ ଯେମିତି ରଜରେ ବିଭିନ୍ନ ପ୍ରକାର କାମନା ଜାତ ହୁଏ ସେଭଳି ଭାବରେ ଭକ୍ତଙ୍କର କାମନା ଜାତ ହେଉଛି କ'ଣ କାମନା ନା ଭଗବାନଙ୍କର ପ୍ରୀତି କରିବା ତେଣୁ ଏଇଭଳି ଭାବରେ ଗୋଟେ ସୁନ୍ଦର ମନ୍ଦିର ସେ କାମନା କରିଛନ୍ତି କଳ୍ପନା କରିଛନ୍ତି ଏଇଟା ଭଗବାନ ରାମଜୀଙ୍କର ଇଚ୍ଛା ତେଣୁ ଭଗବାନଙ୍କ ରାମଜୀଙ୍କ ଇଚ୍ଛା ସେଇଟା ପୂରଣ ହେବ ଯେଉଁମାନେ ସେଥିରେ ଭାଗ ନେବେ ସେମାନେ ଯଶସ୍ୱୀ ହେବେ ନିମିତ୍ତ ମାତ୍ର ଭବ ସବ୍ୟସାଚୀନ ମୁଁ ସବୁ କରିଚାଲିଛି ମୟବେତା ନିହିତା ମେବ ପୂର୍ବମେବ ତତ୍ମାତ୍ ଉଦ୍ଦିଷ୍ଟ ଯଶୋ ଲଭସ୍ୟ ଭଗବାନ ଯଶ ପ୍ରଦାନ କରନ୍ତି ସବୁ ଯଶ ହେଉଛି ଭଗବାନଙ୍କର କିନ୍ତୁ ଯଦି ଆମେ ଭଗବାନଙ୍କର ସେବାରେ ନିଯୁକ୍ତ ହେବା ସେ ଭଗବାନ ସେ ଯଶ ସବୁ ଯଶ ଷଡ଼ୈଶ୍ୱର୍ଯ୍ୟ ଭିତରେ ଯଶଟା ଗୋଟେ ରହିଛି ନା ଭଗବାନଙ୍କ ଯଶ ସବୁକିଛି ରହିଛି କିନ୍ତୁ ଭଗବାନ ସହ ଯୁକ୍ତ ହୋଇଗଲେ ଭଗବାନ ସେ ଯଶକୁ ତାଙ୍କ ଭକ୍ତଙ୍କୁ ପ୍ରଦାନ କରନ୍ତି ତେଣୁ ଆଜି ଯେତେବେଳେ ମାନେ ଆଗାମୀ ଦିନମାନଙ୍କରେ ଆମେ ଯେତେବେଳେ ଦେଖିବା ବିରାଟ ମନ୍ଦିର ଏଠି ରହିଛି ସେତେବେଳେ କ୍ରେଡ଼ିଟ୍ ଆସିବ କାହାର ରାମଜୀଙ୍କର ଆସିବ ନାହିଁ ଆସିବ ତାଙ୍କର ଭକ୍ତଙ୍କର ଏବଂ ସେଇଭଳି ଭାବେ ତାଙ୍କ ଭକ୍ତଙ୍କ ସହିତ ଯେଉଁମାନେ ଯୁକ୍ତ ହେବେ ସେମାନେ ମଧ୍ୟ ସେଇ କ୍ରେଡ଼ିଟ୍ ପାଇବେ ସେ ଯଶ ସେମାନେ ପ୍ରାପ୍ତ ହେବେ ତେଣୁ ଆଜିର ଶ୍ଳୋକକୁ ଆମେ ବିଶ୍ରାମ ଦେବା ପୂର୍ବରୁ ପଚାରିବା ଆଉ କିଛି କାହାର ପ୍ରଶ୍ନ ରହିଛି ସନ୍ଦେହ ରହିଛି କଳା ପ୍ରଭୁପାଦ ମହାରାଜ କହିଛନ୍ତି ଏଇଭଳି ଭାବରେ ଏଇ ତିନୋଟି ରଙ୍ଗର ହେଉଛି କଳାଟା ମାନେ କ'ଣ କଳାଟା ମାନେ ଏଇ ଯେଉଁ ସାତଟା ରଙ୍ଗ ରହିଛି ନା ତାଦେହରେ କଳା ଅଛି କି କଳା ରଙ୍ଗ ନାହିଁ ନା ଧଳା ବି ନାହିଁ ବାଘ ନିଶ ହଲା ନା କ'ଣ ନା ବାଇଗଣୀ ଗନରେଳ ଇତ୍ୟାଦି ରହିଛି ତେଣୁ ଏ ସବୁ ସାତଟି ରଙ୍ଗ ରହିଛି ସାତଟି ରଙ୍ଗର ସୃଷ୍ଟି ହେଉଛି ତିନୋଟି ଆପଣ ନୀଳ ହଳଦିଆ ଏବଂ ଲାଲ ଏହି ତିନୋଟାର କମ୍ବିନେସନ୍ ପରମ୍ୟୁଟେସନ୍ କରି ଏ ସାତଟି ରଙ୍ଗ ବାହାରିଛି ଏବଂ ସେ ସାତରୁ ମଧ୍ୟ ଅନେକ ପ୍ରକାର ରଙ୍ଗ ବାହାରି ପାରିବ ତେଣୁ କଳାଟା କହିଲେ ଯେଉଁଠି ରଙ୍ଗ ନାହିଁ ସେଇଟାକୁ କଳା ବୋଲି କୁହାଯାଉଛି ଭଗବାନ ରଙ୍ଗ କଳା ରହିଛି ତେଣୁ ଇଏ ତିନୋଟି ରଙ୍ଗ ଏଇଭଳି ପ୍ରଭୁପାଦ ମହାରାଜ କହିଛନ୍ତି ନୀଳବର୍ଣ୍ଣ ହେଉଛି ଆକାଶ ଆକାଶଟା ନୀଳବର୍ଣ୍ଣ ଭଗବାନ ବର୍ଣ୍ଣ ହେଉଛି ସେଇଟା ଆକାଶ ଆକାଶ ଭଗବାନ ଶ୍ୟାମ ବର୍ଣ୍ଣ ବା ନୀଳବର୍ଣ୍ଣ ଭଗବାନଙ୍କର ଆକାଶ ରଙ୍ଗ ହେଉଛି ସେଇଟା ତେଣୁ ନୀଳ ଆକାଶର ବର୍ଣ୍ଣ ହେଉଛି ନୀଳ ଏଇଟା ତମଗୁଣର ଦୁଇଟା ରହିଛି ଏଇଟା ତମଗୁଣର ଇଏ ତେଣୁ ରଜଗୁଣ ହେଉଛି ଲାଲ ଏବଂ ସତ୍ୟଗୁଣ ହେଉଛି ଯେଉଁ ପିତ ବା ହଳଦିଆ ହଳଦିଆ ଧଳାଟା ଧଳାଟା କହୁଛି କ'ଣ ଧଳାଟା ହେଉଛି ସବୁ ଗୁଣ ମିଶିଗଲେ ଧଳା ହେଉଛି ଧଳା ଭିତରେ ସବୁ ରହିଛି ଧଳା ଏଠି ମଧ୍ୟ କୁହାଯାଇଛି ଧଳା ବୋଲି କୁହାଯାଇଛି କିନ୍ତୁ ଏ ତିନୋଟି ଗୁଣର ଯେଉଁ କଲର୍ ରହିଛି ବା ରଙ୍ଗ ରହିଛି ଏ ତିନୋଟିକୁ କୁହାଯାଏ ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି ସତ୍ୟଯୁଗରେ ସେଇଟା ଯେଉଁ ଆସୁଛନ୍ତି ପୃଥ୍ୱୀ ମହାରାଜ ଆସୁଛନ୍ତି ଧ୍ରୁବ ମହାରାଜଙ୍କର ବଂଶରେ ଆସୁଛନ୍ତି ଧ୍ରୁବ ମହାରାଜଙ୍କ ବଂଶରେ ଧ୍ରୁବ ମହାରାଜ ସତ୍ୟଯୁଗରେ ଆସିଥିଲେ ତା ସେଇ ବଂଶରେ ତାଙ୍କର ବଂଶ ପରମ୍ପରାରେ ଆସୁଛନ୍ତି ବେଣ ବେଣ ରାଜା ଜଣେ ଆସୁଛନ୍ତି ବେଣ ରାଜା ଯିଏକି ସିଏ ଭଗବାନଙ୍କୁ ଗ୍ରହଣ କରୁନଥିଲେ ଧର୍ମ କାର୍ଯ୍ୟ ସବୁ ବନ୍ଦ କରିଦେଇଥିଲେ ତେଣୁ ବ୍ରାହ୍ମଣମାନେ ତାଙ୍କ ଉପରେ କ୍ଷୁବ୍ଧ ହୋଇକରି ତାଙ୍କୁ ଅଭିଶାପ ପ୍ରଦାନ କରି ତାକୁ ହତ୍ୟା କରିଛନ୍ତି ତେଣୁ ତାଙ୍କ ଶରୀରରୁ ମନ୍ଥନ କରିକିରି ଆସିଛନ୍ତି ପୃଥ୍ୱୀ ମହାରାଜ ଆସିଛନ୍ତି ତେଣୁ ଏଇଟା ସତ୍ୟଯୁଗ ସେଇଟା ବର୍ଣ୍ଣନା କରାଯାଏ ନାହିଁ ତା ପରର ଘଟଣା ସତ୍ୟଯୁଗର ପରର ଘଟଣା ହୋଇଥାଇପାରେ ଏକ୍ଜାକ୍ଟଲି କେଉଁ ଯୁଗ ସେଇଟା ମୁଁ ଜାଣିନି ଦେଖିନି କେଉଁଠି ଯୁଗ ସତ୍ୟାବେଶତାର କହିଲେ ସେମାନେ ସବୁ ଶକ୍ତି ପ୍ରାପ୍ତ ହୁଅନ୍ତି ଭଗବାନଙ୍କର ଶକ୍ତି ପ୍ରାପ୍ତ ହୁଅନ୍ତି जय श्री भागवतम की, जय श्री प्रभुपाद महाराज की, जय श्री गुरुदेव की, अनंत कोटि वैष्णवंद की, सम्यक गौर भक्तंद की, ताई गौर प्रभानंदे। तुम्हारे दोसंदी सृष्टि पालन शक्ति अवतार पालन करछंदी ना, पालन विष्णुकर विष्णु जी पालन करता सेभि भावे से हूँ पालन करछंदी, पालन शक्ति अवतार भी कहुए सृष्टि सत्यावेश अवतार। अद्वित
अद्वित।